24 ଘଣ୍ଟାରେ ରାଜ୍ୟରେ କିଛି ଅଞ୍ଚଳରେ ହାଲୁକା ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ସମ୍ବଲପୁର ଜିଲ୍ଲାର ଜାମନାକିରା ସହରରେ ପାଖାପାଖି 13 ମିଲିମିଟର ରେକର୍ଡ କରାଯାଇଛି। ସର୍ବୋଚ୍ଚ ଦିନ ତାପମାତ୍ରା ପାଳାଖେମୁଣ୍ଡିରେ ଆମର ଯେଉଁଟାକି 35 ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ସର୍ବନିମ୍ନ ରାତ୍ରି ତାପମାତ୍ରା ରାଉରକେଲାଠାରେ 14.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା 33 ଡିଗ୍ରୀ ଏବଂ ସର୍ବନିମ୍ନ ରାତ୍ରି ତାପମାତ୍ରା 20.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତା ସହିତ ଆମର ପାରାଦୀପରେ ଅତି ଘନ କୁହୁଡ଼ି ସହ ଦୃଶ୍ୟ ମନ୍ଦିରତା 30 ମିଟର, ରାଉରକେଲାରେ 50 ମିଟର, ଆମର କଟକ ଏବଂ ଯେଉଁଟା ରହୁଛି ଆମର ଖୋର୍ଦ୍ଧାରେ ଆମର ଦୃଶ୍ୟମାନ ଦୂରତା 100 ମିଟର ପାଖାପାଖି ସୀମିତ ରହିଥିଲା ଏବଂ ଏହିସବୁ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ କରାଯାଇଥିଲା। ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ, ତେଣୁ ଆଗାମୀ 6 ଦିନ ଯାଏଁ ପାଗ ଶୁଖିଲା ରହିବ, କିନ୍ତୁ 7ମ ଦିନକୁ ଏକ ପଶ୍ଚିମ ଝଡ଼ ଅର୍ଥାତ 23 ତାରିଖ ବେଳକୁ ଏକ ପଶ୍ଚିମ ଝଡ଼ ପ୍ରଭାବରେ ଉତ୍ତର ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲା ଯେମିତି ରହୁଛି ଆମର ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଝାରସୁଗୁଡ଼ା ଏସବୁ ଜିଲ୍ଲାଗୁଡ଼ିକରେ କେତେକ ସ୍ଥାନରେ ହାଲୁକା ବର୍ଷା ରହିବାର ସମ୍ଭାବନା ରହୁଛି। ଏବଂ ତା ସହିତ ବର୍ତ୍ତମାନ ଯଦି ଦେଖିବା ରାତ୍ରି ତାପମାତ୍ରାରେ ବିଶେଷ କରି ଖାସ କରିକି ଆଗାମୀ 3 ଦିନ ମଧ୍ୟରେ 2-3 ଡିଗ୍ରୀ ବୃଦ୍ଧି ସହ ଆମର ପରବର୍ତ୍ତୀ ସମୟରେ କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ, ଅର୍ଥାତ୍ ଶୀତର ବିଶେଷ ପ୍ରକୋପ ରହିବ ନାହିଁ। ଏବଂ ବର୍ତ୍ତମାନ ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହୁଥିବାରୁ ଆଗାମୀ 3 ଦିନ ଯାଏ ଏହାର ପ୍ରଭାବ ସକ୍ରିୟତା ବୃଦ୍ଧି ହେବ, ଯାହା ପ୍ରଭାବରେ କେତେକ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ରହିବାର ସମ୍ଭାବନା ରହୁଛି। ଖାସ କରିକି ମଧ୍ୟରାତ୍ରି ସକାଳ ମଧ୍ୟରେ ଆମର ଯେଉଁ ରହୁଛି ଦୃଶ୍ୟମାନ ଦୂରତା 200-50 ମିଟର ମଧ୍ୟରେ ସୀମିତ ରହିବା ସହିତ ଘନ କୁହୁଡ଼ି ଦୃଶ୍ୟମାନ ହେବ ଏବଂ ଖାସ କରିକି ଏହି ଯେଉଁ ଜିଲ୍ଲାଗୁଡ଼ିକରେ ଯେଉଁ ଜାତୀୟ ରାଜପଥ ରହୁଛି ସେଥିରେ ଯାତାୟାତ କରୁଥିବା ଯାନବାହନ ଗୁଡ଼ିକରେ ଯାତାୟାତରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହୁଛି। ତେଣୁ ଆଗାମୀ 3 ଦିନ ପରେ ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡ଼ିକ ଆମେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଉଛି। ଏବଂ ଭୁବନେଶ୍ୱର ଖାସ କରିକି ଆଜି ଦିନ ତମାମ ମୁଖ୍ୟତଃ ଭାବରେ ଶୁଖିଲା ପାଗ ରହିବ, ଆକାଶ ନିର୍ମଳ ରହିବା ସହିତ ସର୍ବୋଚ୍ଚ ଦିନ ତାପମାତ୍ରା 34-35 ଡିଗ୍ରୀ ମଧ୍ୟରେ ସୀମିତ ରହିବାର ସମ୍ଭାବନା ରହିଛି।